ଲେବି ପୁସ୍ତକ 25 ପର୍ବ ଅନନ୍ତର ସଦାପ୍ରଭୁ ସିନୟ ପର୍ବତରେ ମୋଷାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, ଆମ୍ଭେ ତୁମମାନଙ୍କୁ ଯେଉଁ ଦେଶ ଦେବା, ତୁମେମାନେ ସେହି ଦେଶରେ ପ୍ରବେଶ କଲେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୂମି ବିଶ୍ରାମ ଭୋଗ କରିବ। 6 ବର୍ଷ ପର୍ଯ୍ୟନ୍ତ ତୁମ୍ଭେ ଆପଣା କ୍ଷେତ୍ରରେ ବୀଜ ବୁଣିବ ଓ 6 ବର୍ଷ ପର୍ଯ୍ୟନ୍ତ ତୁମ୍ଭେ ଆପଣା ଦ୍ରାକ୍ଷାଲତା ଝାଡ଼ିବ ଓ ତହିଁର ଫଳ ସଂଗ୍ରହ କରିବ। ମାତ୍ର 7ମ ବର୍ଷରେ ଭୂମିର ମହାବିଶ୍ରାମ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବିଶ୍ରାମ ହେବ। ତୁମ୍ଭେ ଆପଣା କ୍ଷେତ୍ରରେ ବୁଣିବ ନାହିଁ କି ଆପଣା ଦ୍ରାକ୍ଷାଲତା ଝାଡ଼ିବ ନାହିଁ। ଯେଉଁ ଶସ୍ୟ ତୁମ୍ଭ କ୍ଷେତ୍ରରେ ଆପେ ବଢ଼େ ତାହା ତୁମ୍ଭେ କାଟିବ ନାହିଁ ଓ ତୁମ୍ଭେ ଆପଣା ଅଝଡ଼ା ଦ୍ରାକ୍ଷାଲତାର ଫଳ ସଂଗ୍ରହ କରିବ ନାହିଁ। ତାହା ଭୂମିର ମହାବିଶ୍ରାମ ବର୍ଷ ହେବ, ଆଉ ଭୂମିର ବିଶ୍ରାମ ତୁମ୍ଭମାନଙ୍କର ଭକ୍ଷ୍ୟ ସ୍ୱରୂପ ହେବ। ତୁମ୍ଭର କ୍ଷେତ୍ର ଉତ୍ପନ୍ନ ସମସ୍ତ ଦ୍ରବ୍ୟ ତୁମ୍ଭର ଓ ତୁମ ଦାସର ଓ ତୁମ ଦାସୀର ଓ ତୁମ ବର୍ତ୍ତନ ବୀଜର ଓ ତୁମର ସହବାସୀ ବିଦେଶୀର, ପୁଣି ତୁମ୍ଭ ପଶୁର ଓ ତୁମ୍ଭ ଦେଶୀୟ ବନପଶୁର ଆହାର ନିମନ୍ତେ ହେବ। ଆଉ ତୁମ୍ଭେ ଆପଣା ନିମନ୍ତେ 7 ବିଶ୍ରାମ ବର୍ଷ ଅର୍ଥାତ୍ 7 ଗୁଣ 7 ବର୍ଷ ଗଣନା କରିବ। ତହିଁରେ ସେହି 7 ଗୁଣ 7 ବର୍ଷର ଦିନ ତୁମ୍ଭ ପ୍ରତି 49 ବର୍ଷ ହେବ। ତୁ 7ମ ମାସର 10ମ ଦିନରେ ତୁମ୍ଭେ ମହାଶବ୍ଦକାରୀ ତୁରି ବଜାଇବ। ପ୍ରାୟଶ୍ଚିତ ଦିନରେ ତୁମ୍ଭେମାନେ ଆପଣାମାନଙ୍କର ସମସ୍ତ ଦେଶରେ ତୁରି ବଜାଇବ। ପୁଣି ତୁମ୍ଭେମାନେ 50ତମ ବର୍ଷକୁ ପବିତ୍ର ରୂପେ ମାନ୍ୟ କରିବ, ଆଉ ସମୁଦାୟ ଦେଶରେ ତହିଁର ସମସ୍ତ ନିବାସୀମାନଙ୍କ ପ୍ରତି ମୁକ୍ତି ଘୋଷଣା କରିବ। ତାହା ତୁମ୍ଭମାନଙ୍କ ନିମନ୍ତେ ଜୋବେଲ ମହା ଉଲ୍ଲସର ଉତ୍ସବ ହେବ ଓ ତୁମ୍ଭେମାନେ ପ୍ରତିଜଣ ଆପଣା ଆପଣା ଅଧିକାରକୁ ଫେରିଯିବ ଓ ପ୍ରତିଜଣ ଆପଣା ଆପଣା ବଂଶ ନିକଟକୁ ଫେରିଯିବ। ସେ 50ତମ ବର୍ଷ ବ୍ୟାପୀ ତୁମ୍ଭମାନଙ୍କ ନିମନ୍ତେ ଜୋବେଲ ହେବ। ତୁମେମାନେ ବୁଣିବ ନାହିଁ କିମ୍ବା ଯେଉଁ ଶସ୍ୟ ଆପେ ବଢ଼େ ତାହା କାଟିବ ନାହିଁ ଓ ଅଝଡ଼ା ଦ୍ରାକ୍ଷାଲତାର ଫଳ ସଂଗ୍ରହ କରିବ ନାହିଁ, କାରଣ ତାହା ଜୋବେଲ ଅଟେ। ତାହା ତୁମ୍ଭମାନଙ୍କର ପ୍ରତି ପବିତ୍ର ହେବ। ତଥାପି ତୁମ୍ଭେମାନେ କ୍ଷେତ୍ର ଉତ୍ପନ୍ନ ଶସ୍ୟାଦି ଖାଇପାରିବ। ସେହି ଜୋବେଲ ବର୍ଷରେ ପ୍ରତିଜଣ ଆପଣା ଆପଣା ଅଧିକାରକୁ ଫେରିଯିବ। ଯେବେ ତୁମେ ଆପଣା ପ୍ରତିବାସୀ କି କୌଣସି ଭୂମି ଦି ବିକ, ତଥାପି ପ୍ରତିବାସୀ ହସ୍ତରୁ କିଣ, ତେବେ ତୁମେମାନେ ଏକ ଆରେକ ପ୍ରତି ଅନ୍ୟାୟ କରିବ ନାହିଁ। ତୁମେ ଜୋବେଲ ପରବର୍ଷର ସଂଖ୍ୟାନୁସାରେ ଆପଣା ପ୍ରତିବାସୀଠାରୁ କିଣିବ ଓ ଫଳ ଉତ୍ପତ୍ତି ବର୍ଷର ସଂଖ୍ୟାନୁସାରେ ସେ ତୁମକୁ ବିକିବ। ତୁମେ ବର୍ଷର ଆଧିକ୍ୟ ଅନୁସାରେ ତହିଁର ମୂଲ୍ୟ ବୃଦ୍ଧି କରିବ ଓ ବର୍ଷର ନ୍ୟୁନତା ଅନୁସାରେ ମୂଲ୍ୟ ଉଣା କରିବ, କାରଣ ସେ ତୁମକୁ ଫଳ ଉତ୍ପତ୍ତି ବର୍ଷର ସଂଖ୍ୟାନୁସାରେ ଭୂମି ବିକ୍ରୟ କରିବ। ତୁମେମାନେ ଏକ ଆରେକର ଅନ୍ୟାୟ କରିବ ନାହିଁ, ମାତ୍ର ତୁମେ ଆପଣା ପରମେଶ୍ୱରଙ୍କୁ ଭୟ କରିବ, କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। ଏ ନିମନ୍ତେ ତୁମ୍ଭେମାନେ ଆମ୍ଭର ବିଧି ଅନୁସାରେ ଆଚରଣ କରିବ ଓ ଆମ୍ଭର ଶାସନ ସକଳ ମାନିବ ଓ ପାଳନ କରିବ, ତହିଁରେ ତୁମ୍ଭେମାନେ ଦେଶରେ ନିର୍ଭୟରେ ବାସ କରିବ, ପୁଣି ଭୂମି ନିଜ ଫଳ ଉତ୍ପନ୍ନ କରିବ, ତହିଁରେ ତୁମ୍ଭେମାନେ ତୃପ୍ତି ପର୍ଯ୍ୟନ୍ତ ଭୋଜନ କରିବ ଓ ଦେଶରେ ନିର୍ଭୟରେ ବାସ କରିବ। ଆଉ ତୁମ୍ଭେମାନେ ଯେବେ କହିବ, ଦେଖ ଆମ୍ଭେମାନେ ତ ବୁଣିବୁ ନାହିଁ କି ଉତ୍ପନ୍ନ ଫଳ ସଂଗ୍ରହ କରିବୁ ନାହିଁ, ତେବେ ଆମ୍ଭେମାନେ 7ମ ବର୍ଷରେ କ'ଣ ଖାଇବୁ? ଆମ୍ଭେ 6ଷ୍ଠ ବର୍ଷରେ ତୁମ୍ଭମାନଙ୍କ ଉପରେ ଆଶୀର୍ବାଦ ଆଜ୍ଞା କରିବା, ତହିଁରେ ତାହା 3 ବର୍ଷର ଫଳ ଉତ୍ପନ୍ନ କରିବ, ପୁଣି 8ମ ବର୍ଷରେ ତୁମ୍ଭେମାନେ ବୁଣିବ ଓ ପୁରାତନ ଶସ୍ୟ ଖାଇବ। 9ମ ବର୍ଷ ପର୍ଯ୍ୟନ୍ତ ଫଳ ଉତ୍ପନ୍ନ ହେବା ଯାଏ ତୁମେମାନେ ପୁରାତନ ଶସ୍ୟ ଭୋଜନ କରିବ, ଆଉ ଭୂମି ସଦାକାଳ ନିମନ୍ତେ ବିକାଯିବ ନାହିଁ, କାରଣ ଭୂମି ଆମ୍ଭର। ତୁମ୍ଭେମାନେ ଆମ୍ଭ ସହିତ ବିଦେଶୀ ଓ ପ୍ରବାସୀ ଅଟ, ଆଉ ତୁମ୍ଭେମାନେ ଆପଣମାନଙ୍କର ଅଧିକୃତ ଦେଶର ସମସ୍ତ ଭୂମି ମୁକ୍ତ କରିବାକୁ ଦେବ। ଯେବେ ତୁମର ଭ୍ରାତା ଦରିଦ୍ର ହୋଇ ଆପଣା ଅଧିକାରରୁ କିଛି ବିକ୍ରୟ କରେ, ତେବେ ତାହାର ମୁକ୍ତିକର୍ତ୍ତା ନିକଟସ୍ଥ ଜ୍ଞାତି ଆସି ଆପଣା ଭ୍ରାତାର ବିକୃତ ଭୂମି ମୁକ୍ତ କରିନେବ। ପୁଣି ଯେବେ ତାହା ମୁକ୍ତ କରିବାକୁ ତାହାର କେହି ନ ଥାଏ, ସେ ବଧିଷ୍ଣୁ ହୋଇ ତାହା ମୁକ୍ତ କରିବାକୁ ଯଥେଷ୍ଟ ଧନ ପାଏ, ତେବେ ସେ ତହିଁର ବିକ୍ରୟ ବର୍ଷ ଗଣନା କରୁ ଓ ତଦନୁସାରେ ଅତିରିକ୍ତ ମୂଲ୍ୟ କ୍ରୟକର୍ତ୍ତାକୁ ଫେରାଇ ଦେଉ, ତହିଁରେ ସେ ପୁନର୍ବାର ଆପଣା ଅଧିକାରକୁ ଫେରିଯିବ। ମାତ୍ର ଯେବେ ସେ ତାହା ଫେରାଇ ନେବାକୁ ଅସମର୍ଥ ହୁଏ, ତେବେ ସେ ଯାହା ବିକିଅଛି ତାହା ଜୋବେଲ ପର୍ଯ୍ୟନ୍ତ କ୍ରୟକର୍ତ୍ତାର ହସ୍ତରେ ରହିବ, ପୁଣି ତାହା ଜୋବେଲ ସମୟରେ ମୁକ୍ତ ହେବ ଓ ପୁଣି ସେ ପୁନର୍ବାର ଆପଣା ଅଧିକାରକୁ ଫେରିଯିବ। ଆଉ ଯେବେ କେହି ପ୍ରାଚୀର ବେଷ୍ଟିତ ନଗରର ମଧ୍ୟବର୍ତ୍ତୀ ବାସଗୃହ ବିକ୍ରୟ କରେ, ତେବେ ସେ ବିକ୍ରୟ ବର୍ଷର ଶେଷ ପର୍ଯ୍ୟନ୍ତ ତାହା ମୁକ୍ତ କରିପାରିବ। ପୂର୍ଣ୍ଣ ଏକ ବର୍ଷ ପର୍ଯ୍ୟନ୍ତ ସେ ତାହା ମୁକ୍ତ କରିବାର ଅଧିକାର ପାଇବ। ମାତ୍ର ଯେବେ ପୂର୍ଣ୍ଣ ଏକ ବର୍ଷ ମଧ୍ୟରେ ତାହା ମୁକ୍ତ କରା ନଯାଏ, ତେବେ ପ୍ରାଚୀର ବେଷ୍ଟିତ ନଗର ମଧ୍ୟବର୍ତ୍ତୀ ସେହି ଗୃହ ପୁରୁଷ ପରମ୍ପରାରେ କ୍ରୟକର୍ତ୍ତାର ନିତ୍ୟ ଅଧିକାର ହେବ। ଜୋବେଲ ସମୟରେ ତାହାର ମୁକ୍ତ ହେବ ନାହିଁ, ମାତ୍ର ପ୍ରାଚୀନହୀନ ଗ୍ରାମର ମଧ୍ୟବର୍ତ୍ତୀ ଗୃହମାନ ଦେଶର କ୍ଷେତ୍ର ମଧ୍ୟରେ ଗଣାଯିବ, ତାହା ମୁକ୍ତ ହୋଇପାରେ, ପୁଣି ଜୋବେଲ ସମୟରେ ତାହା ମୁକ୍ତ ହେବ। ମାତ୍ର ଲେବ୍ୟମାନଙ୍କର ନଗରମାନ ସେମାନଙ୍କ ଅଧିକୃତ ନଗରର ଗୃହ ସକଳ ମୁକ୍ତ କରିବାର ଅଧିକାର ଲେବ୍ୟମାନଙ୍କ ପକ୍ଷରେ ଅନନ୍ତ କାଳସ୍ଥାୟୀ ହେବ। ପୁଣି ଯେବେ କେହି ଲେବ୍ୟମାନଙ୍କଠାରୁ ତାହା ମୁକ୍ତ କରେ, ତେବେ ସେହି ବିକୃତ ଗୃହ ଓ ତାହାର ଅଧିକୃତ ନଗର ଜୋବେଲ ସମୟରେ ମୁକ୍ତ ହେବ। କାରଣ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଲେବ୍ୟମାନଙ୍କର ଗୃହ ସକଳ ସେମାନଙ୍କର ଅଧିକାର, ମାତ୍ର ସେମାନଙ୍କ ନଗରର ପ୍ରାନ୍ତର ଭୂମି ବିକାଯିବ ନାହିଁ, କାରଣ ତାହା ସେମାନଙ୍କର ଅନନ୍ତକାଳୀନ ଅଧିକାର। ଆଉ ଯେବେ ତୁମ୍ଭର ଭାଇ ଦରିଦ୍ର ହୋଇଯାଏ ଓ ତୁମ୍ଭ ନିକଟରେ ତାହାର ହାତ ପଡ଼ିଯାଏ, ତେବେ ତୁମେ ତାହାକୁ ଧରି ରଖିବ, ସେ ବିଦେଶୀ ଓ ପ୍ରବାସୀ ପରି ତୁମ୍ଭ ସହିତ ଜୀବନ ଧାରଣ କରିବ, ତୁମେ ତାଠାରୁ ଶୁଦ୍ଧ କି ଦେଢ଼ି ନିଅ ନାହିଁ, ମାତ୍ର ଆପଣା ପରମେଶ୍ୱରଙ୍କୁ ଭୟ କର, ତହିଁରେ ତୁମ୍ଭର ଭାଇ ତୁମ୍ଭ ସହିତ ଜୀବନ ଧାରଣ କରିବ। ତୁମେ ସୁଧରେ ତାହାକୁ ଟଙ୍କା ଦେବ ନାହିଁ, କିଏ ବା ଦେଢ଼ି ପାଇଁ ତାହାଠୁ ଆପଣା ଅନ୍ନ ଦେବ ନାହିଁ। ଯେ ତୁମ୍ଭମାନଙ୍କର ପରମେଶ୍ୱର ହେବା ପାଇଁ ତୁମ୍ଭମାନଙ୍କୁ କିଣାଣ ଦେଶ ଦେବା ନିମନ୍ତେ ମିଶର ଦେଶରୁ ବାହାର କରି ଆଣିଲେ, ତୁମ୍ଭମାନଙ୍କର ପରମେଶ୍ୱର ସେହି ସଦାପ୍ରଭୁ ଆମ୍ଭେ ଅଟୁ। ଆଉ ଯେବେ ତୁମ୍ଭ ଭାଇ ଦରିଦ୍ର ହୋଇଯାଏ ଓ ତୁମ୍ଭ ନିକଟରେ ଆପଣାକୁ ବିକ୍ରୟ କରେ, ତେବେ ତୁମେ ତାହାକୁ ବନ୍ଧା ଦାସ ପରି ପରିଶ୍ରମ କରାଇବ ନାହିଁ, ସେ ବର୍ତ୍ତନଜୀବୀ ଓ ପ୍ରବାସୀ ନ୍ୟାୟ ତୁମ୍ଭ ସହିତ ବାସ କରିବ, ସେ ଜୋବେଲ ବର୍ଷ ପର୍ଯ୍ୟନ୍ତ ତୁମର ଦାସ୍ୟକର୍ମ କରିବ, ତେଣୁ ସେ ଆପଣା ସନ୍ତାନଗଣ ସହିତ ତୁମ୍ଭଠାରୁ ମୁକ୍ତ ହୋଇ ଆପଣା ବଂଶ ନିକଟକୁ ଓ ତାହାର ପୈତୃକ ଅଧିକାରକୁ ଫେରିଯିବ, କାରଣ ସେମାନେ ଆମ୍ଭର ଦାସ, ଆମ୍ଭେ ସେମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଅଛୁ, ସେମାନେ ବନ୍ଧା ଦାସ ତୁଲ୍ୟ ବିକ୍ରିତ ହେବେ ନାହିଁ, ତୁମେ ତାହା ଉପରେ କଠିନ କର୍ତ୍ତୃତ୍ୱ କରିବ ନାହିଁ, ମାତ୍ର ଆପଣା ପରମେଶ୍ୱରଙ୍କୁ ଭୟ କରିବ। ତୁମର ବନ୍ଧା ଦାସ ଓ ବନ୍ଧା ଦାସୀ ରଖିବାର ହେଲେ ତୁମେ ଆପଣ ଚତୁର୍ଦ୍ଦିଗସ୍ତ ଦେଶୀୟମାନଙ୍କଠାରୁ ବନ୍ଧା ଦାସ ଓ ବନ୍ଧା ଦାସୀ କିଣିବ। ଆହୁରି ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସୀ ବିଦେଶୀୟ ସନ୍ତାନମାନଙ୍କଠାରୁ ଓ ତୁମ୍ଭମାନଙ୍କ ଦେଶରେ ସେମାନଙ୍କଠାରୁ ଉତ୍ପନ୍ନ ଯେ ଯେ ବଂଶ ତୁମ୍ଭମାନଙ୍କର ସହବର୍ତ୍ତୀ ଥାନ୍ତି ସେମାନଙ୍କଠାରୁ କ୍ରୟ କରିବ, ପୁଣି ସେମାନେ ତୁମ୍ଭମାନଙ୍କର ଅଧିକାର ହେବେ, ପୁଣି ତୁମ୍ଭେମାନେ ଆପଣା ଉତ୍ତାରେ ଆପଣା ଭବିଷ୍ୟତ ସନ୍ତାନଗଣର ଅଧିକାର ନିମନ୍ତେ ପୈତୃକ ସମ୍ପତ୍ତି ରୂପେ ସେମାନଙ୍କୁ ଦେଇପାରିବ, ତୁମେ ସେମାନଙ୍କୁ ନିତ୍ୟ ଆପଣାମାନଙ୍କର ଦାସ୍ୟକର୍ମ କରାଇପାରିବ। ମାତ୍ର ତୁମ୍ଭେମାନେ ଆପଣାମାନଙ୍କର ଭ୍ରାତା ଇସ୍ରାଏଲ ସନ୍ତାନଗଣ ଉପରେ ପରସ୍ପର କଠିନ କର୍ତ୍ତୃତ୍ୱ କରିବ ନାହିଁ। ଆଉ ଯେବେ ତୁମ୍ଭମାନଙ୍କ ମଧ୍ୟରେ କୌଣସି ବିଦେଶୀ କି ପ୍ରବାସୀ ଲୋକ ହସ୍ତ ଧନରେ ବଢ଼େ, ପୁଣି ତାହାର ନିକଟବର୍ତ୍ତୀ ତୁମର ଭ୍ରାତା ଦରିଦ୍ର ହୋଇଯାଏ ଓ ସେ ବିଦେଶୀ କି ପ୍ରବାସୀ କିମ୍ବା ସେ ବିଦେଶୀ ବଂଶରୁ ଉତ୍ପନ୍ନ କାହାରି ନିକଟକୁ ଆପଣାକୁ ବିକେ, ତେବେ ସେହି ବିକ୍ରୟ ଉତ୍ତାରେ ତାହାର ମୁକ୍ତି ହୋଇପାରିବ, ତାହାର ଜ୍ଞାତି ମଧ୍ୟରୁ କେହି ତାହାକୁ ମୁକ୍ତ କରିପାରିବ, କିଏ ବା ତାହାର ପିତୃବ୍ୟ ବା ପିତୃବ୍ୟ ପୁତ୍ର ତାହାକୁ ମୁକ୍ତ କରିପାରିବ, ଅବା ତାହାର ବଂଶଜାତ ନିକଟବର୍ତ୍ତୀ କୌଣସି ଜ୍ଞାତି ତାହାକୁ ମୁକ୍ତ କରିପାରିବ, ଅବା ଯେବେ ହସ୍ତଧନରେ ବୃଦ୍ଧି ପାଏ ତେବେ ସେ ଆପଣାକୁ ମୁକ୍ତ କରିପାରିବ। ତହିଁରେ ତାହାର ବିକ୍ରୟ ବର୍ଷଠାରୁ ଜୋବେଲ ବର୍ଷ ପର୍ଯ୍ୟନ୍ତ ସେ କ୍ରୟକର୍ତ୍ତା ସହିତ ଗଣନା କରିବ, ପୁଣି ବିକ୍ରୟ ବର୍ଷର ସଂଖ୍ୟା ଅନୁସାରେ ତାହାର ମୂଲ୍ୟ ଦେବ। ବର୍ତ୍ତନଜୀବୀର ଦିନତୁଲ୍ୟ ତାହାର ଦାସତ୍ୱର କାଳ ହେବ, ଯେବେ ଅନେକ ବର୍ଷ ବାକି ଥାଏ ତେବେ ତଦନୁସାରେ ସେ କ୍ରୟ ମୂଲ୍ୟରୁ ଆପଣା ମୁକ୍ତିର ମୂଲ୍ୟ ଫେରାଇଦେବ। ଆଉ ଯେବେ ଜୋବେଲ ବର୍ଷ ପର୍ଯ୍ୟନ୍ତ ଅଳ୍ପ ବର୍ଷ ବାକି ଥାଏ ତେବେ ସେ ତାହା ସହିତ ଗଣନା କରିବ, ସେହି ବର୍ଷ ଅନୁସାରେ ସେ ଆପଣା ମୁକ୍ତିର ମୂଲ୍ୟ ଫେରାଇଦେବ। ବର୍ଷକୁ ବର୍ଷ ନିଯୁକ୍ତ ଦାସତୁଲ୍ୟ ସେ ତାହା ସହିତ ରହିବ, ତୁମ୍ଭ ସାକ୍ଷାତରେ ତାହା ଉପରେ କେହି କଠିନ କର୍ତ୍ତୃତ୍ୱ କରିବ ନାହିଁ। ଆଉ ଯେବେ ସେ ଏହି ରୂପେ ମୁକ୍ତ ନ ହୁଏ ତେବେ ସେ ଜୋବେଲ ବର୍ଷରେ ଆପଣା ସନ୍ତାନଗଣ ସହିତ ମୁକ୍ତ ହୋଇ ବାହାରିଯିବ, କାରଣ ଇସ୍ରାଏଲ ସନ୍ତାନଗଣ କେବଳ ଆମ୍ଭର ଦାସ, ସେମାନେ ଆମ୍ଭର ଦାସ, ଆମ୍ଭେ ସେମାନଙ୍କୁ ମିସର ଦେଶରୁ ବାହାର କରି ଆଣିଅଛୁ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।